వాసుదేవాయ ఓం నమో భగవతే వాసుదేవాయ. భాగవతం దశమ స్కందం చతుర్థ సూత్రం ఉన్నీ కొడి శుక కొడి యథా విదో భేదో దత్త ఆత్మవిపర్యయః దేహయోగ వియోగో చ సంస్కృతిర్నానువర్తతే. చౌద నంబర్ యథా జేపరి న ఏవం విదః శరీర పరివర్తన సత్వీ ఆత్మతత్వ స్థాయిత్వ సంబంధే అజ్ఞాన వ్యక్తిర దేహ శరీర ఆత్మార పార్థివ సంబంధ ధారణ జత దేవ కారణలు ఆత్మవిపర్య దేహాత్మ బుద్ధి దేహయోగ విజగౌచ విభిన్న శరీర సంయోగ వియోగర కారణం సంస్కృతి సంసార నుని నివర్తతే నివృత్తవే. అనువాద శుకరా. యో వ్యక్తి శరీర ఏం ఆత్మ స్వరూప సంబంధం అవగతం నుహే తార దేహాత్మ బుద్ధి అత్యంత ప్రబల హే. శరీర ఏం శరీర సంగ్రహ సంపర్కిత వస్తు ప్రతి ఆసక్తి ఫలరే సే తార పరివార సమాజ రాష్ట్ర సహిత సంయోగ ఏం విచ్ఛిన్న ద్వారా గవిర్భావ ప్రభావిత హే. ఎత్తవే పర్యంత ఈ ఆసక్తి థాయే సెతవే పర్యంత తార సంసార బంధనర నివృత్తి హే నాహి అన్యథా సే ముక్తి. ଭାରତ କୁହାଯାଉଛି ଯେ ଶ୍ରୀମଦ୍ଭାଗବତମ୍ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶୋକ ଛଅରେ ପ୍ରତିପାଦିତ ହୋଇଛି ଶରୀର ପୁରୁଷା ପରଧର୍ମ ଯଦୁଭକ୍ତି ଯଦୁପେଜେ ଆୟତକୀୟ ତୃତୀୟତା ଦେହାତ୍ମା ସୁପ୍ରସିଦ୍ଧି. ଧର୍ମ ଶବ୍ଦର ଅର୍ଥ ବୃତ୍ତି. ଯେଉଁ ବ୍ୟକ୍ତି ଅହେତୁକୀ ଭାବରେ ଏବଂ ଅପ୍ରତିହତ ଭାବରେ ଭଗବାନଙ୍କ ସେବା ନିଯୁକ୍ତ ଯଦୁଭକ୍ତିର ଉଚ୍ଛେଦେ ସେ ନିଜର ସ୍ୱରୂପଗତ ଚିହ୍ନ ସ୍ଥିତିରେ ଅବସ୍ଥିତ ବୋଲି ବୁଝିବାକୁ ହେବ. କେହି ଯେତେବେଳେ ଏହି ସ୍ତରକୁ ଉନ୍ନୀତ ହୁଏ ସେତେବେଳେ ସେ ସର୍ବଦା ଚିହ୍ନ ଆନନ୍ଦ ଅନୁଭବ କରେ, ଅନ୍ୟଥା ଏହାକୁ ଗୋଟିଏ ଅବସ୍ଥିତ ରହିଲେ ସଂସାର କ୍ଲେଶ ବା ଜଡ଼ ଜଗତର ବଦ୍ଧ ଅବସ୍ଥାର ଦୁଃଖ ଦୁର୍ଦ୍ଦଶା ଅନୁଭବ କରିବାକୁ ହୁଏ. ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଦୁଷ୍ଟାନ ଦର୍ଶନ ଦେହକୁ ତାର ସ୍ୱାଭାବିକ ଧର୍ମ ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧିଜନିତ କଷ୍ଟ ଭୋଗିବାକୁ ହୁଏ. କିନ୍ତୁ ଯେଉଁ ବ୍ୟକ୍ତି ଚିହ୍ନ ସ୍ତରରେ ଅବସ୍ଥିତ ତାର ଆଉ ଜନ୍ମ ମୃତ୍ୟୁ ଜରାବ୍ୟାଧି ରହେ ନାହିଁ. ଏହି ତର୍କ କରିପାରନ୍ତି ଯେ ଚବିଶ ଘଣ୍ଟା ଭଗବାନଙ୍କ ସେବାରେ ଯୁକ୍ତ ବ୍ୟକ୍ତିମାନଙ୍କ ବି ବ୍ୟାଧି ଜନିତ ଦୁଃଖ ଭୋଗ କରିବା ଦେଖାଯାଏ, କିନ୍ତୁ ପ୍ରକୃତ ପକ୍ଷେ ସେବାରତ ବ୍ୟକ୍ତି ବ୍ୟାଧିଗ୍ରସ୍ତ ହୁଏ ନାହିଁ ଏବଂ ତାଙ୍କୁ କଷ୍ଟ ଭୋଗ କରିବାକୁ ହୁଏ ନାହିଁ। ତାହା ନହେଲେ ସେ କିପରି ଦିନ ମଧ୍ୟରେ ଚବିଶ ଘଣ୍ଟା ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଯୁକ୍ତ ରହିପାରନ୍ତେ। ଏହି ସମ୍ପର୍କରେ ଗଙ୍ଗା ନଦୀରେ ମଇଳା ପ୍ରେରଣ ବା ଆବର୍ଜନା ଭସୁଥିବା ଦୃଷ୍ଟାନ୍ତ ଦିଆଯାଇପାରେ, ଏହାକୁ କୁହାଯାଏ ନୀଳ ଧର୍ମ ବା ଜଳ ଧର୍ମ। କିନ୍ତୁ ଯେଉଁ ବ୍ୟକ୍ତି ଗଙ୍ଗାକୁ ସ୍ନାନ କରିବାକୁ ଯାଆନ୍ତି ସେ ଏହିସବୁ ମଇଳାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେ ନିଜ ହାତ ଦ୍ୱାରା ସେଗୁଡ଼ିକୁ ଦୂରେଇ ଦେଇ ଗଙ୍ଗାରେ ସ୍ନାନ କରନ୍ତି ଏବଂ ତାର ସୁଫଳ ପ୍ରାପ୍ତ ହୁଅନ୍ତି। ତେଣୁ ଯେଉଁ ବ୍ୟକ୍ତି ଚିହ୍ନରେ ଅବସ୍ଥିତ ସେ ଫେଣ କିମ୍ବା ଆବର୍ଜନା ଆଦି ତଥାଗତ ମଇଳା ପଦାର୍ଥ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ସେହି କଥାକୁ ପ୍ରତିପାଦିତ କରିବା ପାଇଁ ଶ୍ରୀ ଗୋସ୍ୱାମୀ କହିଛନ୍ତି ଇହାଦେଶ ହେଡ଼ତା ସେ କାରଣା ମନସା ଗିରା ବିକାଶ ବ୍ୟବସ୍ଥାସୁ ଜୀବନମୁକ୍ତ ସୌର୍ଯ୍ୟ ଦେଇ। ଯେଉଁ ବ୍ୟକ୍ତି କାୟ ମନୋବାକ୍ୟ ଦ୍ୱାରା ଭଗବାନଙ୍କ ସେବାରେ ରତ ସେହି ଜଗତରେ ଅବସ୍ଥାନ କରନ୍ତି ସେ ମୁକ୍ତ। ଯଥା ଭକ୍ତିକ ସ୍ୱାମୀ ସିନ୍ଧୁ ପ୍ରଥମ ପୂର୍ବ ବିଭାଗ ଦ୍ୱିତୀୟ ଅଧ୍ୟାୟ 187 ଶ୍ଳୋକରେ କୁହାଯାଇଛି। ତେଣୁ ଶ୍ରୀ ଗୁରୁଦେବଙ୍କୁ ଜଣେ ସାଧାରଣ ମନୁଷ୍ୟ ବୋଲି ମନେ କରିବାକୁ ନିଷେଧ କରାହୋଇଛି। ଗୁରୁ ଶ୍ରୀ ମରମତି ଶ୍ରୀ ଗୁରୁଦେବ ବା ଆଚାର୍ଯ୍ୟ ସର୍ବଦା ଚିହ୍ନ ସ୍ତରରେ ଅବସ୍ଥିତ ଜନ୍ମଭୂମି ଜରାଇବା ଆଦି ତାକୁ ପ୍ରଭାବିତ କରିପାରେ ନାହିଁ। ତେଣୁ ହରିଭକ୍ତି ବିଳାସର ନିର୍ଦ୍ଦେଶ ଅନୁସାରେ ଆଚାର୍ଯ୍ୟଙ୍କ ଶରୀରକୁ ଅଗ୍ନିରେ ଭସ୍ମିତ କରାଗଲେ ନାହିଁ, କାରଣ ସେହି ଶରୀର ଚିନ୍ମୟ ଅଟେ। ଚିନ୍ମୟ ଶରୀର କେତେବେଳେ ହେଲେ ଜଳ ଅବସ୍ଥା ଦ୍ୱାରା ପ୍ରଭାବିତ ହୁଏ ନାହିଁ। ତେଣୁ ଏହି ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଏହି ଚତୁର୍ଥ ଅଧ୍ୟାୟର ଶୀର୍ଷକ ହେଉଛି যে কংসর অত্যাচার, তেমন ভগবান আবির্ভাব হয়েগলা পরে বর্তমান মথুরা লীলা চাইছেন। এই পঞ্চম অধ্যায়ের বৃন্দাবন লীলা আরম্ভ হব। তেমন কংস যদিও কংস মথুরা রয়েছে কিন্তু সে মথুরা বাস করুনে। আমি কুহযাই ভক্তির ৬৪টি অঙ্গ অনেক ভক্তির সামসিক বর্ণনা করা যাই, কিন্তু তার মুখ্য হচ্ছে ৫টি অঙ্গ। কন না সাধু সঙ্গ, নাম কীর্তন, ভাগবত শ্রবণ, মথুরা তৃতীয় বাস, ত্রিমূর্তির সদ্যা সেবন, এই ৫টি কৃষ্ণ ভক্তি জন্মায় এই ৫টির অতি অল্প সঙ্গ বলে কুহযাই। এই পাঁচটা যদি এই পাঁচটা যে রয়েছে অঙ্গ ভক্তির অল্প কিছু আমি যদি করিপার তাহলে আমি কৃষ্ণ ভক্তি প্রাপ্ত হয়ে পাব। প্রথমটা হচ্ছে কোণ না সাধু সঙ্গ, সাধু সঙ্গ হচ্ছে মূল, আদৌ সাধু সঙ্গ, প্রথমে সাধু সঙ্গ। কিন্তু সাধু সঙ্গে আমি ভগবানের কথা জানুছে, ভগবানের নাম কীর্তন করছে, তেমন সাধু সঙ্গ হচ্ছে মূল। সাধু সঙ্গ ভগবানের নাম কীর্তন করা, ভজন করা এবং ভাগবত শ্রবণ করা এবং মথুরা পুরীতে বাস বলে কুহযাই। মথুরা পুরীতে কহিলেন মথুরা পুরীতে যেমন বাস করছেন বা তীর্থস্থানে যেমন বাস করছেন এবং শ্রীমূর্তির শ্রদ্ধা সেবন, যেমন এটি শ্রী শ্রী রামচন্দ্রজীর সেবন হচ্ছে বা পূজা আরতি হচ্ছে, এইভাবে ভাবে মূর্তিকর শ্রদ্ধা সেবন, এই ৫টি হচ্ছে ভক্তি প্রস্তাব খুব মুখ্য আবশ্যক। কিন্তু মথুরাপুরীর বাসর অর্থ নুহ যে মথুরাপুরী রয়েগলে মথুরাপুরীর বাস হয়েছে। তেমন আমার শিশুর বৌদ্ধ মহারাজ কহতি যেমি সঙ্গ করিবার অর্থ নুহ যে খালি পাখে রহবা, যেমন উদাহরণ স্বরূপ প্রভাত রাজা রাজা রয়েছেন সিংহাসনে বসছেন কিন্তু তাঙ্ক শরীরে মশা বা পোক বসছেন, তার অর্থ নুহ যে সে রাজাঙ্ক সঙ্গ করছে। সেইভাবে ভাবে মথুরাপুরীতে বাস যদি মথুরাপুরীতে কংস হচ্ছে কিন্তু সে মথুরা বাস করুনে। মথুরাবাসর প্রকৃত উদ্দেশ্য হচ্ছে ভগবানের স্মরণ করা, ভগবানের সেবন করা, ভগবানের সেবায় নিযুক্ত হওয়া, ই হচ্ছে মথুরাপুরীতে বাসর অর্থ। তেমন কংস সে সবুড়ে ভগবানের বিরুদ্ধে কার্য করছিল, আসন সন্দেশন তিষ্ঠন ভুঞ্জান সর্যটন মহি চিন্তানন্দ শিখেছ অপশব তন্নয় দেব, যদিও সে সব ভগবান চিন্তা করছিল, বসুছিল কুয়াড়ে যাওয়া খাদ্য গ্রহণ করছিল সবু সময় পূর্ব বর্ণনা করা যাই, সবু সময় সে ঋষিকেশ আমার যে ইন্দ্রমান ঋষিক বলে কুহযাচ্ছে, এই ইন্দ্রমান যে নিয়ন্ত্রণকারী তাকে ঋষিকেশ ভগবান গোটি নাম ঋষিকেশ, সে ভগবান চিন্তা করছিল কিন্তু প্রতিকূল ভাবে চিন্তা করছিল, অনুকূল ভাবে চিন্তা করুন। অনুকূল ভাবে চিন্তা করি হচ্ছে শ্রেষ্ঠ ভক্তি, আনুকূল্যের কৃষ্ণানুশীলন ভক্তি উত্তম যে রয়েছেন ভক্তির স্বামী সুন্দরে গোস্বামী ভক্তির সংজ্ঞান দৌঁছন্ত সে কৌশল যে অন্যান্য অভিলাষটা শূন্য আউ কৌশি অভিলাষ রহব না, জ্ঞান কর্মাদি অনাভূত, জ্ঞান মাধ্যমে বৌদ্ধ মুক্তি প্রভাব চেষ্টা ত্যাগ করি কর্মকাণ্ড ধারণে উন্নত লোক যাওয়া চেষ্টা ত্যাগ করি অনুকূল ভাবে ভগবান সেবা করা ইয়ে শ্রেষ্ঠ ভক্তি। অনুকূল ভাব কে যে ৫টি ভাব রয়েছে শান্ত দাস্য সখ্য বাৎসল্য এবং মারুতি, সমুদায় মারুতি রস রয়েছেন ভগবান কে রস রয়েছ সবু রসর আধার হচ্ছেন ভগবান, তেমন এই বিষয় ভাবে এই ৫টি রসের যে মানে সম্বন্ধিত হয়েছেন ভগবান সহ এবং আনুকূল্য অনুকূল ভাবে ভগবান সে সম্বন্ধিত হয়েছেন। অন্য যে ৭টি রস রহিলা বা ଦୁଇଟି ରସ ଆଗେ ମିଶିକି ରହୁଛି, ବାସର ରସରେ କରୁଣ ରସଟା ବି ରହୁଛି ଏବଂ ସଖ୍ୟ ରସରେ ହାସ୍ୟ ରସଟା ବି ରହୁଛି। ତେଣୁ ଆଉ ଯେଉଁ ପାଞ୍ଚଟି ରସ ରହିଲା, ଏ ପାଞ୍ଚଟି ରସ ଅନୁକୂଳ ନୁହେଁ, ପ୍ରତିକୂଳ ନୁହେଁ। କଂସ ସବୁବେଳେ କଣ କରୁଥିଲା, ସବୁବେଳେ ଭୟ କରୁଥିଲା, ମୃତ୍ୟୁ ଭୋଜପତି ଭଗବାନ ଉପରେ ଆସୁଥିଲେ। ସେତେବେଳେ ବୃନ୍ଦାବନ ଲୀଳା ସାରି ଆସିବେ କଂସ ପଠେଇବା ପୂର୍ବରୁ ମଥୁରାକୁ, ମଥୁରା ବୃନ୍ଦାବନକୁ ଭଗବାନଙ୍କୁ ଆଣିବା ପାଇଁ, କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ଏବଂ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲା କଂସ। ଅଷ୍ଟ ମଲ୍ଲ ରଖିଥିଲା ରଙ୍ଗମଞ୍ଚରେ, ସାମ୍ନାରେ କୁବୁଡ଼ା ବିଡ଼ା ହାତୀ ପକାଇଥିଲା। ତେଣୁ ଭଗବାନ ସେ କୁବୁଡ଼ା ବିଡ଼ା ହାତୀକୁ ହତ୍ୟା କରି କୃଷ୍ଣ ଏବଂ ବଳରାମ ସେଇ ଦୁଇ ହାତୀର ଦୁଇଟି ଦାନ୍ତ ଧରି ପ୍ରବେଶ କରୁଛନ୍ତି, ସେ ସମୟରେ ବର୍ଣ୍ଣନା କରାଯାଇଛି। କୃଷ୍ଣଙ୍କୁ ଦେଖୁଛନ୍ତି 11 ବର୍ଷ ବାଳକ, କିନ୍ତୁ କଂସକୁ ଲାଗୁଛି ଇଏ ହେଉଛି ମୃତ୍ୟୁ ଗୋଜପତି, ଇଏ ସ୍ୱୟଂ ମୃତ୍ୟୁ। ତେଣୁ ଏହି ବିପରୀତ ରସରେ କଂସ ଯୁକ୍ତ ହେଇଥିଲା ଭଗବାନଙ୍କ ସହିତ, ବିପରୀତ ରସରେ ବା କଣ ପ୍ରତିକୂଳ ରସରେ। ତେଣୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା, ଭୟ କରୁଥିଲା ସବୁବେଳେ ମୃତ୍ୟୁ ଗୋଜପତି। କୃଷ୍ଣଙ୍କୁ ଦେଖି ସେଠି ଯେଉଁମାନେ ଥିଲେ ବହୁତ ସୁନ୍ଦର ରୂପ, ନାରାୟଣ ନରବରମ ନରଶ୍ରେଷ୍ଠ ବୋଲି ସାଧାରଣ ଲୋକମାନେ ଚିନ୍ତା କରୁଥିଲେ, ଯେଉଁମାନେ ଭଗବାନଙ୍କ ସହିତ ଭକ୍ତ ସନ୍ଥ ସମ୍ବନ୍ଧିତ ଭଗବାନ ଦର୍ଶନ କରି ତାଙ୍କୁ ଲାଗୁଥିଲା ହେଉଛି ନରଶ୍ରେଷ୍ଠ, ଏତେ ସୁନ୍ଦର ଲୋକ, କେତେ ବର୍ଣ୍ଣନା ହେଇଛି ଭଗବାନ ରୂପର, କିନ୍ତୁ କଂସକୁ ଲାଗୁଥିଲା ଇଏ ହେଉଛି ମୃତ୍ୟୁ, ସ୍ୱୟଂ ମୃତ୍ୟୁ ମୋର। ତେଣୁ ଇଏ ଯୋଉ କଂସ ଯଦି ମଥୁରାବାସ କରୁଥିଲା, କିନ୍ତୁ ପ୍ରକୃତ ସେ ମଥୁରାବାସ କରୁନଥିଲା। ତେଣୁ ଯାହା ହଉ, କଂସର ଉଦ୍ୟମ ହେଉଛି କେମିତି ଭଗବାନଙ୍କୁ ହତ୍ୟା କରିବା, ଭଗବାନଙ୍କୁ ଭଗବାନ ନାହାନ୍ତି ଘୋଷଣା କରିବା। ଏହିଭଳି ଭାବରେ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନଙ୍କର ଲକ୍ଷଣ ହେଉଛି ଏଇଟା। ତେଣୁ ଯାହା ହଉ, ଯେତେବେଳେ ବା କଣ ଯେତେବେଳେ ଦେବକୀ ବସୁଧାଙ୍କ ବିବାହ ହେଇଥିଲା, ସେତେବେଳେ କଂସ ନିଜେ ଦେବକୀ ପ୍ରତି ସ୍ନେହ କରୁଥିବାରୁ ରଥଚାଳନ କରି ଯାଉଥିଲା, ସେହି ସମୟରେ ଆକାଶବାଣୀ ହେଲା ଯେ ଆଙ୍କର ଅର୍ଥନ ବର୍ଗକୁ ହତ୍ୟା କରିବ, ସେହି ସମୟରେ ସାଙ୍ଗେ ସାଙ୍ଗେ ସେ ତାର ପ୍ରକୃତି ପରିବର୍ତ୍ତନ ହେଇଗଲା। ତେଣୁ ସେ ରଥକୁ ଓହ୍ଲାଇ ଦେବକୁ ହତ୍ୟା କରିବା ପାଇଁ ଚେଷ୍ଟା କଲା, ଚେଷ୍ଟା କରି ହତ୍ୟା କରିଦେଇଥାନ୍ତା, କିନ୍ତୁ ବସୁଦେବ ଏଭଳି ଭାବରେ ତାଙ୍କୁ ବୁଝେଇଲେ, ଦେଖ କଂସ ପ୍ରଥମ ଜ୍ଞାନ ପ୍ରଦାନ କଲେ, କିନ୍ତୁ ଜ୍ଞାନ ଶୁଣିବା ପାଇଁ ନାରାଜ। ତେଣୁ ବସୁଦେବ କହିଲେ ଠିକ୍ ଅଛି, ତମର ଦେବତୀଙ୍କ ପ୍ରତି କୌଣସି ଭୟ ନାହିଁ, ତାଙ୍କର ସନ୍ତାନମାନଙ୍କୁ ବି ଭୟ ଅଛି, ତେଣୁ ମୁଁ ତାଙ୍କର ସନ୍ତାନମାନଙ୍କୁ ପ୍ରଦାନ କରିବି। ଏ କଥା କହିବାରୁ କଂସ ଛାଡ଼ିଲା, ନହେଲେ ହତ୍ୟା କରିଦେଇଥାନ୍ତୁ ସେ। ଯାହା ହଉ, ଭଗବାନଙ୍କ ଇଚ୍ଛା ବିନା କିଛି ହେଇପାରିବ ନାହିଁ। ଯାହା ହଉ, ତେଣୁ ଯେତେବେଳେ ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ସନ୍ତାନକୁ କଂସ ହତ୍ୟା କରି ଚାଲିଲା, ଛାଡ଼ି ସନ୍ତାନ ହତ୍ୟା କଲା, ସପ୍ତମ ସନ୍ତାନ କୁଆଡ଼େ ଗଲା କେହି ଜାଣିପାରିଲେ ନାହିଁ, ଗର୍ଭପାତ ହେଇଗଲା ବୋଲି ସେମାନେ ବୁଝିଲେ। ପ୍ରକୃତ ସେ ହେଉଛି ବଳରାମ, ଦେବକୀଙ୍କର ଉଦରୁ ଯଶୋଦାଙ୍କ ଗୃହିଣୀଙ୍କ ଉଦରକୁ ସେ ସ୍ଥାନାନ୍ତରିତ ହେଇଥିଲେ, ସେଥିପାଇଁ ତାଙ୍କର ନାମ ହେଇଥିଲା ସଂକର୍ଷଣ। ତେଣୁ ଯେତେବେଳେ ଅଷ୍ଟମ ସନ୍ତାନ ଯାହାତ ହେଲେ, ଭଗବାନ ସ୍ୱୟଂ ଯାହାତ ହେଲେ, ବହୁତ ସୁନ୍ଦର ରୂପ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସୁନ୍ଦର ରୂପ ଶଙ୍କଚକ୍ର ପ୍ରଧାନଙ୍କୁ ଧରି ଚତୁର୍ଭୁଜ ରୂପରେ ନାରାୟଣ ରୂପରେ ଭଗବାନ ଆବିର୍ଭାବ ହୋଇଥିଲେ କଂସର ବନ୍ଦୀଶାଳାରେ, ଏବଂ ଦେବକୀ ବସୁଦେବ ତାଙ୍କୁ ସ୍ତୁତି କରିଥିଲେ। ତେଣୁ ଭଗବାନ କହିଲେ ଠିକ୍ ଅଛି, ତମେ ବହୁତ ବର୍ଷ ତଳେ ସ୍ୱାମୀ ମହମ୍ମଦଙ୍କ ସମୟରେ ତମେ ମୋତେ ପୁତ୍ର ରୂପେ ପାଇବା ପାଇଁ ଚାହିଁଥିଲ, ତେଣୁ ଏହି ରୂପରେ ଆବିର୍ଭାବ ହୋଇଥିଲି, ତେଣୁ ଆଜି ମୁଁ ସେହି ରୂପରେ ଆବିର୍ଭାବ ହେଉଛି। ତମେ ଯଦି କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକି ନନ୍ଦଙ୍କର ବ୍ରଜରେ ଏ ଗୋପଳରେ ଛାଡ଼ି ଆସ। ତେଣୁ ବସୁଦେବ ତାଙ୍କ ପୁତ୍ର ବାସୁଦେବଙ୍କୁ ନେଇ ବ୍ରଜରେ ନନ୍ଦ ଆଡ଼ରେ ଛାଡ଼ି ଆସିଥିଲେ ଏବଂ ତାଙ୍କର କନ୍ୟାକୁ ଆଣିକି ଆସିଥିଲେ। ତେଣୁ କଂସ ଯେତେବେଳେ ସେ କନ୍ୟାକୁ ହତ୍ୟା କଲେ, ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ସେ ସମୟରେ ସେ କନ୍ୟା ତାଙ୍କ ହାତକୁ ଚାଲିଗଲେ, ହାତକୁ ଚାଲିଗଲେ ଅଷ୍ଟପୂଜା ଦୁର୍ଗା ଦେବୀ ଉପରେ ଆବିର୍ଭାବ ଗଲେ ଏବଂ ସେ କହିଲେ କଂସ, କଂସଙ୍କର ଆରାଧ୍ୟ ଦେବୀ ହେଉଛନ୍ତି ଦୁର୍ଗା, ଅସୁରମାନେ ଭଗବାନଙ୍କ ପୂଜା କରିବେ ନାହିଁ, ସେ ଦେବଦେବୀମାନଙ୍କୁ ପୂଜା କରିବେ। ତେଣୁ କଂସ ଯୁଦ୍ଧରେ କହିଲେ କଂସ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛି, ତେଣୁ ତୁ ଏଠୁ ତୋର ଭଉଣୀ ଏବଂ ଭିଣୀକୁ ଅତ୍ୟାଚାର କରୁଛୁ, ଅନ୍ୟମାନଙ୍କୁ ଅତ୍ୟାଚାର କରୁଛୁ, ଏଇଟା ବନ୍ଦ କର। ତେଣୁ ସେ ବସୁଦେବ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। ବସୁଦେବ ଏବଂ ଦେବଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବନ୍ଦୀରୁ ମୁକ୍ତ କରିବେ। ଏଇ ପ୍ରସଙ୍ଗରେ ଆସୁଛି ନା ଏ କଥା ନା କ'ଣ ଆଉ କ'ଣ ଏଇ କଥା ନା। ତେଣୁ ଏଇଠି ପାଂଶ କହୁଛନ୍ତି, ବସୁଦେବ କହୁଛନ୍ତି ଯେ ଏ ଯେଉଁ ପାଂଶ ଯେଉଁ ଅତ୍ୟାଚାର କଲେ ତାଙ୍କ ଛଅ ପୁତ୍ରକୁ ମାରିଲେ ସେଟା ଏଇ ପ୍ରକୃତିର ନିୟମ, ପ୍ରକୃତିର ଅନୁସାରେ ହେଇଛି, ଏଇଟା କର୍ମଫଳ ଅନୁସାରେ ରହିଛି। ତ କର୍ମ କରୁଛନ୍ତି, ପ୍ରକୃତରେ ସେମାନେ ହୋଇଥିଲେ ମରିଚନ୍ଦ୍ର ପୁତ୍ର, ଛଅ ପୁତ୍ର ଥିଲେ, ଯେତେବେଳେ ଭଗବାନ ବ୍ରହ୍ମା ତାଙ୍କ କନ୍ୟା ପ୍ରତି ଆସକ୍ତ ହେଇକି ଚାହିଁଥିଲେ, କାମାସକ୍ତ ହେଇଯାଇଥିଲେ, ସେତେବେଳେ ଛଅ ପୁତ୍ର ହସି ଦେଇଥିଲେ, ମହତ ଅପମାନ ହେଇଯାଇଥିଲା, ସେଥିପାଇଁ ତାକୁ ଅପରାଧ ସ୍ୱରୂପ ଏଇ ମୃତ୍ୟୁବରଣ କରିବାକୁ ପଡ଼ିଥିଲା। ତେଣୁ ପରେ ଦଶମ ସ୍କନ୍ଧ ପଞ୍ଚାଶ ଅଧ୍ୟାୟ ବର୍ଣ୍ଣନା କରାଯିବ, ପରେ ଭଗବାନ କୃଷ୍ଣ ବଳରାମ ଯାଇ ସେହି ଛଅ ପୁତ୍ରଙ୍କୁ ବଡ଼ି ମହାରାଜଙ୍କ ପାଖରୁ ଉଦ୍ଧାର କରିକି ଆଣିକି ଦେବଙ୍କୁ ପ୍ରଦାନ କରିବେ, ଏବଂ ଦେବଙ୍କୁ ସେ ତାଙ୍କର ପୁତ୍ରମାନଙ୍କୁ ଦେଖି ତାଙ୍କର ସ୍ତନ୍ୟରେ କ୍ଷୀର ଆସିବ, ତେଣୁ ସେହି କ୍ଷୀର ପାନ କରି ସେମାନେ ମୁକ୍ତି ହୋଇଯିବେ। କାରଣ ସେହି ସ୍ତନ୍ୟକୁ ବସୁଦେବ ବାସୁଦେବ ବା କୃଷ୍ଣ ପାନ କରିଥିଲେ, ତେଣୁ ସେହି କୃଷ୍ଣଙ୍କର ଉଦ୍ଦିଷ୍ଟ ସେହି କ୍ଷୀରକୁ ପାନ କରି ସେମାନେ ମୁକ୍ତି ପ୍ରାପ୍ତ ହୋଇଯିବେ। ସେ ଯାହା ପରର ଘଟଣା ଆସିବ। ତେଣୁ ବର୍ତ୍ତମାନ କଂସ କହୁଛନ୍ତି ଯେ ତାଙ୍କର କର୍ମଫଳରେ ସେମାନେ ଏସବୁ କଷ୍ଟ ପାଇଲେ, ମୋର କିଛି ଦୋଷ ନାହିଁ। ତେଣୁ ଏଇଭଳି ଭାବରେ ବୁଝୁଛନ୍ତି ଯେ ଯଥା ନିବ ପିଦୁ ଭେଦୁ ଯତ ଆତ୍ମବିପର୍ଯ୍ୟୟ, ସତକଡ଼ା ଅଂଶତଃ ଭାବେ ଲୋକ ଜାଣନ୍ତି ନାହିଁ ଯେ ସେମାନେ ଏ ଶରୀର ନୁହନ୍ତି, ସେମାନେ ଯେ ଶରୀରର ଉର୍ଦ୍ଧ୍ୱରେ ଭଗବତୀ ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି କଥା ଯେ ଇନ୍ଦ୍ରିୟାଣି ପରାଣିଆ ଇନ୍ଦ୍ରିୟ ପର ମନ ମନସ୍ତୁ ପରାବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସ। ଏ ଶରୀର ସମ୍ବନ୍ଧରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସାଧାରଣତଃ ଲୋକମାନେ ଏ ଶରୀର ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଭୌତିକ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଏ ଶରୀରକୁ ବିଶ୍ଳେଷଣ କରି ଚବିଶଟି ତତ୍ତ୍ୱ ସେମାନେ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଆଠ ଆଉ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି ସେ କଥା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ଯାହା ହଉ ସେମାନଙ୍କର ବୁଦ୍ଧି, ତାଙ୍କର ବୁଦ୍ଧି କେଉଁଭଳିଆ ରହିଛି ନା ଶରୀର ସମ୍ବନ୍ଧରେ ରହିଛି, ଶରୀରଠାରୁ ଟିକେ ଉନ୍ନତ ଶରୀର ଯେଉଁ ରହିଛି ବିଶେଷ ଭାବରେ ଦଶଟି ଇନ୍ଦ୍ରିୟ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ଯଦ୍ୱାରା ଆମେ କର୍ମ କରୁଛେ, ଏଭଳି ଭାବରେ ପାଦ ଦ୍ୱାରା ଆମେ ଗମନ କରୁଛେ, ହସ୍ତ ଦ୍ୱାରା ଆମେ ଗ୍ରହଣ କରୁଛେ, ଜିଭ ଦ୍ୱାରା ଆମେ ଖାଦ୍ୟ ଗ୍ରହଣ କରୁଛେ, ଏଭଳି ଭାବରେ ତ୍ୱକ୍ ଏବଂ ଚର୍ମ, ତ୍ୱକ୍ ଏବଂ ପାଇ ଏ ହେଉଛି ପାଞ୍ଚଟି କର୍ମେନ୍ଦ୍ରିୟ, ପାୟୁ ଏବଂ କ'ଣ ଯେଉଁ ଏ ହେଉଛି ପାଞ୍ଚଟି କର୍ମେନ୍ଦ୍ରିୟ, ସେଭଳି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଚକ୍ଷୁ ଦ୍ୱାରା ଆମେ ଦର୍ଶନ କରୁଛେ ଜ୍ଞାନ ପ୍ରାପ୍ତ ହେଉଛେ, କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରି ଜ୍ଞାନ ପ୍ରାପ୍ତ ହେଉଛେ, ଚୋକ ଦ୍ୱାରା ଚର୍ମ ଦ୍ୱାରା ଆମେ ସ୍ପର୍ଶ କରି ଜ୍ଞାନ ପ୍ରାପ୍ତ ହେଉଛେ, ଏବଂ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯିଏକି କର୍ମେନ୍ଦ୍ରିୟରେ ଯାଉଛି ଏବଂ ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯାଉଛି। ତେଣୁ ଏଇଭଳି ଭାବରେ ଯେଉଁ ପାଞ୍ଚଟି ନାସିକା ଦ୍ୱାରା ଆମେ ଆଗ୍ରହଣ କରୁଛେ, ଏଇଭଳି ଆମେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଭଗବାନ କହୁଛନ୍ତି ଇନ୍ଦ୍ରିୟ ହିଁ ପରା ନିଆ ହେବ ସ୍ଥୂଳ ଶରୀରଠାରୁ ଏ ଇନ୍ଦ୍ରିୟମାନେ ବହୁତ ଉନ୍ନତ, ଇନ୍ଦ୍ରିୟ ପରା ମନ, ଇନ୍ଦ୍ରିୟମାନଙ୍କଠାରୁ ଉର୍ଦ୍ଧ୍ୱରେ ହେଉଛି ମନ ଆହୁରି ସୂକ୍ଷ୍ମ, ମନଠାରୁ ଉର୍ଦ୍ଧ୍ୱରେ ବା ସୂକ୍ଷ୍ମ ହେଉଛି ବୁଦ୍ଧି, ଏବଂ ବୁଦ୍ଧିରୁ ଆହୁରି ସୂକ୍ଷ୍ମ ହେଉଛି ଅହଙ୍କାର, ଏବଂ ଅହଙ୍କାରରୁ ଆହୁରି ସୂକ୍ଷ୍ମ ହେଉଛି ଆତ୍ମା ଆମେ ନିଜେ। ତେଣୁ ଏ ତତ୍ତ୍ୱକୁ ସାଧାରଣତଃ ଲୋକମାନେ ଜାଣିପାରନ୍ତି ନାହିଁ, କଂସରେ କିନ୍ତୁ ସେ ଜ୍ଞାନ ସବୁ ରହିଛି, ସେ ତତ୍ତ୍ୱ ବିଷୟରେ ଜାଣିଛି ସବୁ, କାରଣ ଏମାନେ ହେଉଛନ୍ତି ଭଗବାନ ପାର୍ଶ୍ୱ ଜୟ ଏବଂ ବିଜୟ ସବୁ ଜ୍ଞାନ ରହିଛି, କିନ୍ତୁ ଋଷିଙ୍କର ଅଭିଶାପରେ ସେ ବର୍ତ୍ତମାନ ଭଗବାନଙ୍କର ଶତ୍ରୁ ହିସାବରେ ଲୀଳା କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ଏ ଯେଉଁ ରହିଛି ଶରୀର ତତ୍ତ୍ୱ କଥା ରହିଛି, ଯଥା ଏବଂ ବେଦ ଭିଦ ଏବଂ ବେଦ ଯେଉଁମାନେ ଜାଣନ୍ତି ଆଉ ପୂର୍ବ ଶ୍ଳୋକ ଅନୁସାରେ ସେଟା କୁହାଯାଏ, ଏବଂ ଏହିଭଳି ଭାବରେ ଏହି ପୃଥିବୀରେ ମୂର୍ତ୍ତିକା ଜାତ ଘଟ ପୁତଳିକା ଆଦି ବସ୍ତୁ ଯେପରି ପ୍ରକଟ ହୁଏ ଏବଂ ତାପରେ ଭାଙ୍ଗି ଯାଇ ମାଟିରେ ବେଶୀ ବିଲୁପ୍ତ ହୋଇଯାଏ, ସେହିପରି ବଦ୍ଧ ଜୀବନ ଶରୀର ବିନଷ୍ଟ ହୋଇଯାଏ, କିନ୍ତୁ ଜୀବାତ୍ମା ମାଟି କରି ଅପରିବର୍ତ୍ତିତ ରହେ ଏବଂ ତାର କେତେବେଳେ ବିନାଶ ନାହିଁ। ଏଇ ଯେଉଁ ଶ୍ଳୋକଟି କୁହାଗଲା ସେଇ ଶ୍ଳୋକର ପରେ ଏହି ଶ୍ଳୋକଟି କୁହାଯାଉଛି ଯଥା ଏବଂ ଏହିଭଳି ଭାବରେ ବିଦୁ ଯେଉଁମାନେ ଜାଣନ୍ତି ଭେଦ ଜାଣନ୍ତି ଆତ୍ମା ଏବଂ ଶରୀର ଭେଦ ଯେଉଁମାନେ ଜାଣନ୍ତି ଭଗବତ୍ଗୀତା 13 ଭଗବାନ କହିଛନ୍ତି ସେ କଥା ଯେ କ୍ଷେତ୍ର କ୍ଷେତ୍ର ଏବଂ ଅନ୍ତରଂ ଜ୍ଞାନ ଚକ୍ଷୁଷା ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ଯେଉଁ ତଫାତ ରହିଛି ସେମାନେ ଜାଣନ୍ତି ଯେ ପରମ ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। ତେଣୁ କହୁଛନ୍ତି ଯଥା ନୈବ ବେଦ ବିଯୋଗ ଯଥା ଯଥ ଆତ୍ମବିପର୍ଯ୍ୟ ଦେହ ଯୋଗ ବିଯୋଗ ହେଉଛ କେତେବେଳେ ଆମର ପୁତ୍ର କନ୍ୟାମାନେ ସବୁ ଯାହା ଦେଉଛନ୍ତି ଆମ ସହିତ ଯୁକ୍ତ ହେଉଛନ୍ତି କେତେବେଳେ ସେମାନେ ମୃତ୍ୟୁବରଣ କରି ସେମାନେ ଚାଲିଯାଉଛନ୍ତି ବିଯୋଗ ହୋଇଯାଉଛି ସଂସ୍କୃତି ନ ନିବର୍ତ୍ତତେ ଭୌତିକ ଜଗତରେ ଜଣେ ଆସିମାନେ ସେ ଏହିଭଳି ଭାବରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ବା ସଂସାର ଦୁଃଖ ଭୋଗ କରି ଚାଲିଥିଲେ। ତେଣୁ ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନ ଶରଣ ନ ଯାଇଛେ ସେତେଦିନ ପର୍ଯ୍ୟନ୍ତ ଆମର ଏଇ ଭୌତିକ ଜଗତରେ ହିଁ ବୁଲିବା ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନ ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଚାଲିଥିଲେ କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ସେତେବେଳେ ସେ ଏଇ ଏଇ ଭୋଜନ ଚକ୍ରରୁ ଉଦ୍ଧାର ପାଇପାରିବେ। ତେଣୁ ଏ ଶ୍ଳୋକଟି ମୁଁ ଭଲ ଆଗକୁ ତ ପଢ଼ାପଢି କରିନଥିଲି ଯେତିକି ଜ୍ଞାନ ଯେତିକି ଆସିଲା ବୃତ୍ତି ହେଲା ଆସିଲା ସେଟା ମୁଁ ପ୍ରକଟ କଲି କାହାକୁ ଯଦି ବୁଝିବାର ଅଛି ବା କିଛି ଡାଉଟ୍ ଅଛି ବା ଯଦି କରେକ୍ସନ୍ ମଧ୍ୟ ଭୁଲ ହେଇଯାଇଛି ତାହେଲେ କରେକ୍ସନ୍ କରିପାରିବେ। କଂସ ବର୍ତ୍ତମାନ ଦେବ ବସୁଦେବ ଦେବଙ୍କୁ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବଦ୍ୟରୁ ମୁକ୍ତ କରିବେ ତାପରେ ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଲୀଳା ଅନୁଭବ ରଜରେ ଭଗବାନଙ୍କର ଆବିର୍ଭାବ ଲୀଳା ନନ୍ଦ ଉତ୍ସବ ପାଳନ କରାଯିବ ଏବଂ କଂସ ଯଦିଓ ତାର ମତି ବଦଳି ଯାଇଥିଲା କିନ୍ତୁ ତାର ପୁଣି ଅସତ୍ସଙ୍ଗ ଫଳରେ ସେ ବର୍ତ୍ତମାନ ସବୁ କଂସକୁ ଭଗବାନଙ୍କୁ ହତ୍ୟା କରିବା ପାଇଁ ସବୁ ଉଦ୍ୟମ କରିବ ଷଷ୍ଠ ଅଧ୍ୟାୟରେ ପୁତନା ଲୀଳା କଥା ଆରମ୍ଭ ହେବ ଏଭଳି ଭାବରେ ଭଗବାନ ବୃନ୍ଦାବନ ଲୀଳା ଆରମ୍ଭ ହେବ 40 ଅଧ୍ୟାୟ ପର୍ଯ୍ୟନ୍ତ 41 ଅଧ୍ୟାୟରେ ପୁଣି ଭଗବାନ ମଥୁରାକୁ ଯିବେ। ଆମ କଥା ଗୋଟେ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ କୃପା ମାରାତି ଜୟ ଶ୍ରୀ ଦେବୀ କି ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ ଗୋ ସମାନନ୍ଦେ।